ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜୀବନ ବଞ୍ଚାନ୍ତୁ ଓ ସୁସ୍ଥ ଭାରତ ନିର୍ମାଣ କରନ୍ତୁ ଶୀର୍ଷକ ଦେଶବ୍ୟାପୀ ଅଭିଯାନର ଆଜି ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶିକ୍ଷାଦାନକୁ ଆକର୍ଷଣୀୟ କରିବା ଲାଗି କୃତ୍ରିମ ବୁଦ୍ଧିମତା ପରିଚାଳିତ ଶିକ୍ଷକ ଆପ୍ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହେବ ଜାତୀୟ ଗୋଲ୍ଟେବୁଲ୍ ସମ୍ମିଳନୀ। ଝାଡ଼ଖଣ୍ଡରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ 7 ଜଣ ମୃତ। ସକ୍ରିୟ ନଥିବା ଇପିଏଫ୍ ଆକାଉଣ୍ଟରେ 1000 ଟଙ୍କା ପର୍ଯ୍ୟନ୍ତ ଥିବା ଜମାରାଶି ଫେରସ୍ତ ଲାଗି ନିଷ୍ପତ୍ତି। ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟରେ ଆଜି ଅନୁଷ୍ଠିତ ହେବ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ରାଜସ୍ଥାନକୁ 4 ଦିନିଆ ଗସ୍ତରେ ଯିବେ। ରାଷ୍ଟ୍ରପତି ଆଜି ମୁମ୍ବାଇର ଲୋକଭବନରେ ପିଡି ହିନ୍ଦୁଜା ହସ୍ପିଟାଲ ଦ୍ୱାରା ଆୟୋଜିତ ଜୀବନ ବଞ୍ଚାନ୍ତୁ ଏବଂ ଏକ ସୁସ୍ଥ ଭାରତ ନିର୍ମାଣ କରନ୍ତୁ ଶୀର୍ଷକ ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ବୁଲଧାନାର ସେଗାଓଁଠାରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଜାତୀୟ ଆରୋଗ୍ୟ ମେଳା 2026ରେ ଯୋଗଦେବେ। ରାଷ୍ଟ୍ରପତି ନାଗପୁରରେ ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ଆୟୋଜିତ ଏକତା ଏବଂ ଭରସା ମାଧ୍ୟମରେ ମହାରାଷ୍ଟ୍ରର ସ୍ୱର୍ଣ୍ଣଯୁଗର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ରାଷ୍ଟ୍ରପତି ଗୁରୁବାର ଦିନ ଜାମସେଦପୁରର ଶ୍ରୀଜଗନ୍ନାଥ ମନ୍ଦିରର ଭୂମିପୂଜନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମତୀ ମୁର୍ମୁ ଜାମସେଦପୁରର ମଣିପାଳ ଟାଟା ମେଡିକାଲ କଲେଜ ପରିଦର୍ଶନ କରିବା ସମୟରେ ଛାତ୍ରଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଭାରତୀ ଏୟାରଟେଲ୍ ଏବଂ ସିକେ12 ଫାଉଣ୍ଡେସନ ସହଯୋଗରେ କୃତ୍ରିମ ବୁଦ୍ଧିମତା ପରିଚାଳିତ ଟିଚର ଆପ୍ 2.0ର ଶୁଭାରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏହି ଆପ୍ ସ୍କୁଲ ଶିକ୍ଷକମାନଙ୍କୁ ସଶକ୍ତ ଏବଂ ସମର୍ଥନ କରିବ। ସେ କହିଛନ୍ତି ଶିକ୍ଷକମାନଙ୍କ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ ଏବଂ ମୂଲ୍ୟଯୁକ୍ତ କରିବା ପାଇଁ ଏହି ଆପ୍ ଉପକରଣ, ବିଷୟବସ୍ତୁ ଏବଂ ଡାସ୍ବୋର୍ଡ ପ୍ରଦାନ କରିବ। ସରକାର ଶିକ୍ଷାରେ କୃତ୍ରିମ ବୁଦ୍ଧିମତାକୁ ସାମିଲ କରିବା ପାଇଁ ଦ୍ରୁତଗତିରେ କାର୍ଯ୍ୟ କରୁଛନ୍ତି ଏବଂ ଏହି ଆପ୍ର ଶୁଭାରମ୍ଭ ଦେଶରେ ହେଉଥିବା ଏଆଇ ବିପ୍ଳବକୁ ଗତି ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି।
भारत की एजुकेशन सिस्टम धीरे धीरे विभिन्न आयामों में एआई की ओर बढ़ रहा है। टीचर्स को अपने स्टूडेंट्स को पढ़ाने के लिए जो आवश्यकता रखती है उसकी जो पर्सनल असिस्टिव टूल चाहिए, ऐसे टीचर्स ऐप उसी को एक समाधान देने वाला है। हम आने वाले दिनों में टीचर्स को एआई एनेबल कराएंगे तो स्टूडेंट भी एआई एनेबल होंगे।
ନିର୍ବାଚନ କମିଶନ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ରାଜ୍ୟ ନିର୍ବାଚନ କମିଶନରଙ୍କ ଜାତୀୟ ଗୋଲ୍ଟେବୁଲ୍ ସମ୍ମିଳନୀ ଆୟୋଜନ କରୁଛନ୍ତି। 27 ବର୍ଷ ପରେ ଏହି ଗୋଲ୍ଟେବୁଲ୍ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଶେଷଥର ପାଇଁ 1999 ଏଭଳି ସମ୍ମିଳନୀ ଆୟୋଜିତ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ଉପସ୍ଥିତିରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ କମିଶନର ଓ ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗଦେବେ। ଗୋଲ୍ଟେବୁଲ୍ ସମ୍ମିଳନୀର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ନିର୍ବାଚନ କମିଶନ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟରେ ଆଇନଗତ ଢାଞ୍ଚା ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟା ଏବଂ ପରିବହନ ସମନ୍ୱୟକୁ ପ୍ରୋତ୍ସାହିତ କରିବା। ଏହି ଆଲୋଚନା ଗଠନମୂଳକ ଚିନ୍ତାଧାରାର ଆଦାନ ପ୍ରଦାନ ସହ ନିର୍ବାଚନ ପରିଚାଳନାରେ ରାଜ୍ୟ ଓ କେନ୍ଦ୍ରର ସହଯୋଗୀୟ ଭାବନାକୁ ଦୃଢ଼ କରିବ। ଦିନିକିଆ ସମ୍ମିଳନୀରେ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ସହିତ ପ୍ରଯୁକ୍ତିବିଦ୍ୟା, ଇଭିଏମ୍ ଏବଂ ନିର୍ବାଚନ ତାଲିକାର ଆଦାନ ପ୍ରଦାନ ଉପରେ ଆଲୋଚନା ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ସାର୍ବଜନୀନ କ୍ଷେତ୍ର ସଂସ୍ଥାଗୁଡ଼ିକର ସମ୍ପତ୍ତି ମୁଦ୍ରୀକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। କେନ୍ଦ୍ର ବଜେଟ୍ 2025-26ରେ ଘୋଷଣା କରାଯାଇଥିବା ସମ୍ପତ୍ତି ମୁଦ୍ରୀକରଣ ଯୋଜନା 2025-30 ପାଇଁ ନିର୍ଦ୍ଦେଶିତ ଭିତ୍ତିଭୂମି ଆଧାରରେ ବିଭିନ୍ନ ମନ୍ତ୍ରଣାଳୟ ସହିତ ପରାମର୍ଶ କରାଯାଉଛି। ଜାତୀୟ ମୁଦ୍ରୀକରଣ ପାଇପ୍ଲାଇନ୍ 2.0 ଆର୍ଥିକ ବର୍ଷ 2025-26ରୁ ଆର୍ଥିକ ବର୍ଷ 2029-30 ପର୍ଯ୍ୟନ୍ତ 5 ବର୍ଷ ଅବଧିରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ସାର୍ବଜନୀନ କ୍ଷେତ୍ର ସଂସ୍ଥାଗୁଡ଼ିକର ସମ୍ପତ୍ତି ମୁଦ୍ରୀକରଣ ବ୍ୟବସ୍ଥାକୁ ଗ୍ରହଣ କରିଛି। ଏହି ପାଇପ୍ଲାଇନ୍ ଅଧୀନରେ 5.8 ଲକ୍ଷ କୋଟି ଟଙ୍କାର ଘରୋଇ କ୍ଷେତ୍ର ନିବେଶ ସମେତ 16.72 ଲକ୍ଷ କୋଟି ଟଙ୍କାର ସାମଗ୍ରିକ ମୁଦ୍ରୀକରଣ ସମ୍ଭାବନା ଆକଳନ କରାଯାଇଛି। ଶ୍ରୀମତୀ ସୀତାରମଣ ତାଙ୍କ ଅଭିଭାଷଣରେ ଜାତୀୟ ମୁଦ୍ରୀକରଣ ପାଇପ୍ଲାଇନ୍ 1.0 କାର୍ଯ୍ୟକାରୀ କରିବାରେ 4 ବର୍ଷ ପାଇଁ ଧାର୍ଯ୍ୟ 6 ଲକ୍ଷ କୋଟି ଟଙ୍କାର ପ୍ରାୟ 90% ପୂରଣ କରିଥିବା ପାଇଁ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ ନୀତି ଆୟୋଗକୁ ପ୍ରଶଂସା କରିଛନ୍ତି। ଝାଡ଼ଖଣ୍ଡରେ ଗତ ସନ୍ଧ୍ୟାରେ ଚତ୍ରା ଜିଲ୍ଲା ସିମାରିଆ ନିକଟରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଯାତ୍ରା କରୁଥିବା ସମସ୍ତ ସାତ ଜଣଙ୍କ ମୃତ୍ୟୁ ହୋଇଛି। ରେଡ୍ବାର୍ଡ ଏୟାରଓ୍ବେଜ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଏୟାର ଆମ୍ବୁଲାନ୍ସ ବିମାନଟି ସନ୍ଧ୍ୟା 7:11 ସମୟରେ ରାଞ୍ଚି ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ସମସ୍ତ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଜଣେ ଡାକ୍ତର ଥିବା ଜଣାପଡ଼ିଛି। ବିମାନଟି ସନ୍ଧ୍ୟା 7:30 ସମୟରେ ନିଖୋଜ ହୋଇଯାଇଥିଲା। ସିମାରିଆର ବାରିଆଟୁ ପଞ୍ଚାୟତ ଅଞ୍ଚଳରେ ଏହା ଏକ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ସକ୍ରିୟ ନଥିବା କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଆକାଉଣ୍ଟରେ 1,000 ଟଙ୍କା ପର୍ଯ୍ୟନ୍ତ ଜମା ଥିବା ଅର୍ଥ ଫେରସ୍ତ କରିବା ଲାଗି ନିଷ୍ପତ୍ତି ନେଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅର୍ଥ ରାଶି ସିଧାସଳଖ ଗ୍ରାହକଙ୍କ ଆଧାର ସଂଯୁକ୍ତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ। ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦାବି କିମ୍ବା ଦସ୍ତାବିଜ୍ ଦାଖଲ କରିବାକୁ ପଡ଼ିବ ନାହିଁ। ଯଦି କ୍ରମାଗତ 3 ବର୍ଷ ଧରି କୌଣସି ଇପିଏଫ୍ଓ ଆକାଉଣ୍ଟରେ କାରବାର ହୋଇନଥିବ ତାହା ଆପେ ନିଷ୍କ୍ରିୟ ହୋଇଯାଏ। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ 6 ଲକ୍ଷରୁ ଅଧିକ ନିଷ୍କ୍ରିୟ ଆକାଉଣ୍ଟଗୁଡ଼ିକରେ 1,000 ଟଙ୍କା ପର୍ଯ୍ୟନ୍ତ ଜମାରାଶି ରହିଥିବା ଜଣାପଡ଼ିଛି। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ଆସନ୍ତା 26 ତାରିଖଠାରୁ ମାର୍ଚ୍ଚ 7 ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାନାଡ଼ା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗସ୍ତର ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇଠାରେ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ଏକ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପରେ ନୂଆଦିଲ୍ଲୀରେ ପ୍ରତିନିଧିସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ମତ ବିନିମୟ ହେବ। ଇସ୍ରାଏଲ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜେପି ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ୍ ଗସ୍ତ ଐତିହାସିକ ହେବ। ଜେରୁଜେଲମ୍ରେ ଆକାଶବାଣୀ ସମ୍ବାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ସିଂହ କହିଛନ୍ତି ତାଙ୍କର ଇସ୍ରାଏଲୀ ପ୍ରତିପକ୍ଷ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହିତ ଆଲୋଚନା କରିବା ବ୍ୟତୀତ ଶ୍ରୀ ମୋଦି ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଙ୍କୁ ସାକ୍ଷାତ କରିବେ ଏବଂ ଇସ୍ରାଏଲ୍ର ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ସେ କହିଛନ୍ତି ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଥିବା ସହଭାଗିତାକୁ ଏକ ନୂତନ ପର୍ଯ୍ୟାୟକୁ ନେବାର ସମୟ ଆସିଛି। ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ସେ କହିଛନ୍ତି।
विजिट के दौरान बहुत सारे एग्रीमेंट्स साइन किए जाएंगे। हमारा जो फोकस एरिया है इस हमारे रिलेशन में, हमारा फोकस एरिया साइंस एंड टेक्नोलॉजी पे है। जैसा आप जानते हैं कि इसराइल साइंस एंड टेक्नोलॉजी में बहुत आगे है, इनोवेशन में बहुत आगे है, रिसर्च एंड डेवलपमेंट में बहुत आगे है। सो जो क्रिटिकल और एमर्जिंग टेक्नोलॉजीज हैं इसमें बहुत सारा डिस्कशन होगा और उसमें किस तरीके से आगे हमें बढ़ना है उसका एक रोड मैप तैयार किया जाएगा।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ଆମଦାନୀ ଉପରେ ନୂତନ ବିଶ୍ୱସ୍ତରୀୟ 15% ଶୁଳ୍କ ଲାଗୁ କରିବା ପରେ ଆମେରିକା ସହିତ ହୋଇଥିବା ବାଣିଜ୍ୟ ଚୁକ୍ତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବା ନେଇ ୟୁରୋପୀୟ ସଂଘ ଚେତାବନୀ ଦେଇଛି। ୟୁରୋପ ଏବଂ ଲଣ୍ଡନ ଅଧିକାରୀମାନେ ବିଶ୍ୱ ବାଣିଜ୍ୟ ସମ୍ପର୍କରେ ଚିନ୍ତା ଏବଂ ଆଶଙ୍କା ପ୍ରକାଶ କରି କହିଛନ୍ତି ଯେ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ଗତବର୍ଷ ଆମେରିକା ସହିତ ସ୍ୱାକ୍ଷରିତ ବାଣିଜ୍ୟ ଚୁକ୍ତିକୁ ବିପର୍ଯ୍ୟସ୍ତ କରିବାର ସମ୍ଭାବନା ରହିଛି। ୟୁରୋପୀୟ ସଂଘର ଅଧିକାରୀମାନେ ହ୍ୱାଇଟ୍ ହାଉସ୍ଠାରୁ ନୂତନ ଶୁଳ୍କ ନୀତି ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ଲାଗି ଚେଷ୍ଟା କରିଥିଲେ। ନୂତନ ଶୁଳ୍କ ଢାଞ୍ଚା ଅନୁଯାୟୀ ଅଧିକାଂଶ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି। ମେକ୍ସିକୋରେ ଜଣେ ନିଶାଦ୍ରବ୍ୟ ବ୍ୟବସାୟୀଙ୍କ ହତ୍ୟା ପରେ ଜାଲିସ୍କୋ ରାଜ୍ୟରେ ପ୍ରତିଶୋଧମୂଳକ ହିଂସାରେ ନ୍ୟାସନାଲ୍ ଗାର୍ଡ଼ର ସାମରିକ ପୋଲିସର 25 ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ନିଶାଦ୍ରବ୍ୟ ବ୍ୟବସାୟୀ ଧରାପଡ଼ିବା ପରେ ମେକ୍ସିକୋର ଏକ ହାଜତରେ ତା'ର ମୃତ୍ୟୁ ହୋଇଥିଲା। ମେକ୍ସିକୋର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମେକ୍ସିକୋ ଦେଶର ପଶ୍ଚିମ ଅଞ୍ଚଳକୁ 2,500 ସୈନିକ ପଠାଇଛି। ସେଠାକାର ସୁରକ୍ଷା ମନ୍ତ୍ରୀ ଓମାର ଗାର୍ସିଆ ହାରପୁଜ କହିଛନ୍ତି ସଂଗଠିତ ଆକ୍ରମଣରେ 30 ଜଣ କାର୍ଟେଲ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ରାତିରେ ମୁମ୍ବାଇର ୱାଙ୍ଗଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ସୁପର 8 ଗ୍ରୁପ୍ 1 ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍ 107 ରନ୍ରେ ଜିମ୍ବାୱେକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ ଦ୍ୱାରା ଧାର୍ଯ୍ୟ 255 ରନ୍ର ବିଜୟ ଲକ୍ଷ୍ୟର ପିଛା କରି ଜିମ୍ବାୱେ ମାତ୍ର 17 ଓଭର 4 ବଲ୍ରେ 147 ରନ୍ କରିଥିଲା। ଆଜି ସୁପର 8 ଗ୍ରୁପ୍ 2 ମ୍ୟାଚ୍ରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଶ୍ରୀଲଙ୍କାର ପାଲକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା 7:00 ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଜୀବନ ବଞ୍ଚାନ୍ତୁ ଓ ସୁସ୍ଥ ଭାରତ ନିର୍ମାଣ କରନ୍ତୁ ଶୀର୍ଷକ ଦେଶବ୍ୟାପୀ ଅଭିଯାନ ଆଜି ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶିକ୍ଷାଦାନକୁ ଆକର୍ଷଣୀୟ କରିବା ଲାଗି କୃତ୍ରିମ ବୁଦ୍ଧିମତା ପରିଚାଳିତ ଶିକ୍ଷକ ଆପ୍ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହେବ ଜାତୀୟ ଗୋଲ୍ଟେବୁଲ୍ ସମ୍ମିଳନୀ। ଝାଡ଼ଖଣ୍ଡରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ 7 ଜଣ ମୃତ। ସକ୍ରିୟ ନଥିବା ଇପିଏଫ୍ ଆକାଉଣ୍ଟରେ 1,000 ଟଙ୍କା ପର୍ଯ୍ୟନ୍ତ ଥିବା ଜମାରାଶି ଫେରସ୍ତ ଲାଗି ନିଷ୍ପତ୍ତି ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟରେ ଆଜି ଅନୁଷ୍ଠିତ ହେବ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।